ଆଜି କାହିଁକି କେଜାଣି ମୋ ମନର କାନଭାସରେ ତୁମର ସେ ଚିହ୍ନା ଚିହ୍ନା ଛବିକୁ କିଏ ସଜେଇ ଚାଲିଛି ନିରନ୍ତର। ଆଖି ଖୋଲିଲେ ବି ଦେଖାଯାଉଛ, ଆଖି ବୁଝିଲେ ବି ଏ ଅମାନିଆ ମନଟାକୁ ଯେତେ ଅନାବନା ଭାବନା ଭିତରେ ବୁଡ଼େଇଲେ ବି ଅତର୍କିତ ଭାବେ ମାଡ଼ି ବସୁଛି ତୁମର ସେ ଅତୀତର ସ୍ମୃତି ଗୁଡ଼ାକ। ମୁଁ ଜାଣେନା ତୁମେ କେମିତି ଅଛ, କିଛି ଭାବୁଛ କି ନାହିଁ। ସତରେ ମୋତେ ଭୁଲି ଯାଇଛ ନା ମନେ ରଖିଛ?
ସବୁ ମନେ ଅଛି ଅର୍ପିତା। ତୁମକୁ ପ୍ରଥମ ଦେଖାରେ ହିଁ ମୁଁ ମୋ ନିଜକୁ ସମର୍ପଣ କରିଦେଇଥିଲି ତୁମ ପାଖରେ। ତୁମକୁ ସାଇତି ରଖିଥିଲି ହୃଦୟର ଏକ ସୁନ୍ଦର ଫୁଲର ଗାଲିଚା ଭିତରେ, ଆଉ ତାକୁ ସଜାଉଥିଲି ଦିନ ରାତି, କି ଖରା କି ବର୍ଷା ସବୁବେଳେ ଆଉ ସବୁ ସମୟରେ ପ୍ରତିଟି ମୁହୂର୍ତ୍ତରେ। ହେଲେ ଏ ସମାଜର ଅଗ୍ନି ସଂଯୋଗ ଭରା ଲକ୍ଷ୍ମଣ ରେଖାକୁ ଆମେ ଡେଇଁ ପାରିଲେନି ଦୁହେଁ। ଆଜି ତୁମେ କେତେ ଦୂରରେ ଆଉ ମୁଁ ବି।
ହଁ, ପ୍ରଥମ ଦେଖାରେ ଯେଉଁ ଝିଅଟି ଘରୁ କଲେଜକୁ ଆଉ କଲେଜରୁ ଘରକୁ ତଳମୁହଁ ହୋଇକି ଫେରୁଥିଲା, ସେଇ ଝିଅଟି ତୁମ ସାଙ୍ଗରେ ପ୍ରତି କଥାରେ ଆଉ ଦେଖାରେ ଇମୋସନାଲ ପାଗଳି ହୋଇଯାଇଥିଲା ତୁମ ପ୍ରେମରେ।
ସେଦିନ ତୁମେ ତୁମ ସାଙ୍ଗମାନଙ୍କ ସହ କଲେଜରୁ ଫେରୁଥାଅ, ଖରାଦିନ ହୋଇଥାଏ, ହଠାତ୍ ତୁମ ସାଇକେଲଟା ପଙ୍କ୍ଚର୍ ହୋଇଗଲା ଆଉ ତୁମେ ମୁଣ୍ଡରେ ଓଢ଼ଣୀ ଦେଇ ସାଙ୍ଗମାନଙ୍କ ସହିତ ଖରାରେ ସିଝି ସିଝି ଆସୁଥାଅ। ଆଉ ଠିକ୍ ସେତିକି ବେଳେ ମୁଁ ବି ଚାଲି ଚାଲି ଆସୁଥାଏ ବସ୍ଷ୍ଟପ୍ ଆଡ଼କୁ ଘରକୁ ଫେରିବା ପାଇଁ।
ଆଖପାଖରେ ସାଇକେଲ ଦୋକାନ ବି ନଥିଲା ଲେକ୍ ମାରିବା ପାଇଁ। ତୁମେ ଆମ ଆଡ଼କୁ ତଳମୁହଁ କରି ଡରି ଡରି ଆସି କହିଲ, କ'ଣ ତୁମମାନେ ଚାଲି ଚାଲି ଯାଉଛ, କ'ଣ ସାଇକେଲଟା ପଙ୍କ୍ଚର୍ ହୋଇଗଲା କି? ମୋ ସାଙ୍ଗ ସୁପ୍ରଭା ସାଙ୍ଗେ ସାଙ୍ଗେ କହିଲା, ହଁ ଭାଇ କ'ଣ ଯେ କରିବୁ, ଆଉ ମୁଁ ପାଳି ଧରି କହିଲି, ହଁ ଭାଇ।
ତାପରେ ମୁଁ କହିଲି, ଦିଅ ଦିଅ ମୋତେ ସାଇକେଲଟା ଦିଅ, ଆଉ ତୁମେମାନେ ଏଇ ଆଗ ଗଛ ଛାଇରେ ଅପେକ୍ଷା କର, ମୁଁ ବଜାରରୁ ସାଇକେଲଟା ଠିକ୍ କରି ନେଇ ଆସୁଛି। ଇଭେନ୍ ତୁମେ ଯାଚୁଥିବା ପଇସା ବି ମୁଁ ତୁମଠାରୁ ଆଣିଲି ନାହିଁ, ସିଧା ଚାଲି ଆସିଲି ବଜାର ଆଡ଼କୁ।
ସତରେ ଅଶୋକ, ପ୍ରଥମ ଥର ମୋତେ ଲାଗିଲା ଯେ ତୁମେ ଯେମିତି ମୋ ସାଇକେଲ ନୁହଁ, ମୋ ହୃଦୟଟାକୁ କାଢ଼ି ନେଇ କୁଆଡ଼େ ଚାଲି ଯାଉଛ, ଆଉ ମୁଁ ଖାଲି ତୁମ ବାଟ ଚାହିଁ ବସିଛି, ଯେମିତି କଇଁ ଚାହିଁଥାଏ ପୂର୍ଣ୍ଣିମାକୁ ଆଉ ମାଟି ଚାହିଁଥାଏ ମେଘକୁ।
ମୁଁ ବି ତୁମ ଏତେ ସାଙ୍ଗମାନଙ୍କ ଭିତରୁ ଖାଲି ତୁମ କଥା ହିଁ ବାଟ ସାରା ଭାବୁଥାଏ। ମୋତେ ଲାଗୁଥାଏ ତୁମ ସାଇକେଲ ନୁହଁ, ଯେମିତି ଜଣେ ଅତି ନିଜର ଲୋକକୁ ମୁଁ ଦେହ ଖରାପ ପାଇଁ ମେଡ଼ିକାଲ ନେଇଯାଉଛି। ଭାବିଲେ ଏବେ ବି ଦୁଃଖ ଲାଗୁଛି ମୋତେ, ସେତେବେଳେ ବି ଖରା କାଟୁଥାଏ, ହେଲେ ତୁମ ପହିଲି ପ୍ରେମର ଶୀତଳ ଛାଇରେ ମୁଁ ନିଜକୁ ନିଜେ କଣ୍ଟ୍ରୋଲ କରିନଥାଏ, ଆଉ ବାଟ ସାରା ତୁମ ସାଇକେଲଟିକୁ ବାରମ୍ବାର ଚାହୁଁଥାଏ।
ପ୍ରାୟ ଅଧଘଣ୍ଟା ପରେ ତୁମେ ଫେରିଲ। ଏ ମନ କହୁଥାଏ ସତରେ ଏମିତି ନିର୍ମମ ଖରାରେ ଜଣେ ଅତି ଆପଣାର ଲୋକ ଛଡ଼ା ଏତେ ବଡ଼ କାର୍ଯ୍ୟ ଆଉ କିଏ କରିପାରିବ। ତୁମର ସେ ଝାଳବୁହା ମୁହଁ ଦେଖି ଇଚ୍ଛା ହେଉଥାଏ ମୋ ଚୁଡ଼ିଦାରର ଓଢ଼ଣୀରେ ତୁମ ମୁହଁ ପୋଛିଦେବା ପାଇଁ, ହେଲେ ମୋ ସାଙ୍ଗମାନେ
ମୁହଁ ପୋଛିବାଟା କ'ଣ ବଡ଼ କଥା କି? ତୁମେ ସେତେବେଳେ ମୋ ସାହାଯ୍ୟ ପାଇଁ ଯେଉଁ ବଧେଇ ଆଉ ଧନ୍ୟବାଦ ଜଣେଇଲ ନା, ମୁଁ ସେତିକିରେ ଦିବାନ ହୋଇଯାଇଥିଲି ତୁମ ରକ୍ତ ଭାଉଠାରୁ ସେ ପଦେଇ କଥାରେ ନିମିଷକ ମଧ୍ୟରେ, ଆଉ ଭୁଲି ଯାଇଥିଲି ସାରା ଦୁନିଆକୁ।
ତାପରେ ଆରମ୍ଭ ହେଲା ଆମ ପ୍ରେମର ଫୁଲଭରା ଯାତ୍ରା। ମୁଁ ସାଙ୍ଗମାନଙ୍କ ସହ ବସ୍ଷ୍ଟପ୍ରୁ କଲେଜ ଆଡ଼କୁ ଆସିବା ପୂର୍ବରୁ ଟିକେ ପଛେଇଯାଏ, କାଳେ ତୁମେ ବସ୍ରୁ ଓହ୍ଲେଇବ କି, ଆଉ ମୁଁ ତୁମ ହସ ହସ ମୁହଁ ଟିକେ ଦେଖିଥିବି କି। ହେଲେ ସୁପ୍ରଭା ଆଉ ମୋ ସାଙ୍ଗମାନେ ଡାକ ମାରନ୍ତି, ଆଲୋ ହେଇ ତୁ ଆଜିକାଲି ଏତେ ପଛରେ କାହିଁକି ଆସୁଛୁ, କ'ଣ ତତେ କ'ଣ କିଏ ଅଟକେଇ ଦେଉଛି କି?
ହଁ ଅର୍ପିତା, ସେମାନେ ନ ଜାଣିଲେ ବି ମୁଁ ଜାଣିଛି ତୁମେ କାହା ବାଟ ଚାହିଁ ରହୁଥିଲ, ଆଉ ମୁଁ ବି ବସ୍ଟା କେମିତି ଟ୍ରେନ୍ ଭଳି ଚାଲନ୍ତା କି, ଖାଲି ଠାକୁରଙ୍କୁ ଡାକୁଥାଏ। ହେଲେ କ'ଣ କରିବି, ବେଳେବେଳେ ତୁମ ସହ ସାମ୍ନାସାମ୍ନି ହୁଏ ତ, ଆଉ କେତେବେଳେ କଲେଜ ପର୍ଯ୍ୟନ୍ତ ଅପେକ୍ଷା ବି କରିବାକୁ ପଡ଼େ।
କଲେଜରେ ଲିଜର୍ ଟାଇମ୍ରେ ପ୍ରାୟ ସମୟ କଲେଜ ବଗିଚାରେ ବସି କେତେ କ'ଣ ସୁଖ ଦୁଃଖ ହେଉଥିଲେ, ଉଭୟଙ୍କ ଖାଇବା ପିଇବା କଥା, ଘର କଥା, ବନ୍ଧୁ ଘର କଥା, ଏମିତି କେତେ କ'ଣ ବେଶୀ ମଜା ଲାଗେ। ତୁମେ ଯେତେବେଳେ ମୋତେ ରିକ୍ୱେଷ୍ଟ କର ଯେ ଗ୍ରାଜୁଏସନ୍ ପରେ ତୁମେ କେଉଁଠି ପିଜି କରିବ, ଆଉ ମୁଁ କହୁଥାଏ ନା ବାପା କହିଛନ୍ତି ପଢ଼ା ବନ୍ଦ, ଆଉ ସେତିକି ବେଳେ ତୁମ ମୁହଁଟାକୁ ହାଣ୍ଡି ଭଳିଆ କରିଦିଅ।
ଭାରି କଷ୍ଟ ହେଉଥିଲା, କଷ୍ଟ ହେଉଥିଲା ତୁମକୁ ଗୋଟିଏ ମୁହୂର୍ତ୍ତ ପାଖରୁ ଛାଡ଼ିବାକୁ। ତୁମେ ଏବେ ଜାଣିପାରୁଥିବ କି ନାହିଁ ଯେ ତୁମ ପାଇଁ ଏ ପାଗଳ ଭ୍ରମରଟା ତୁମ ବାସ୍ନା ବିନା କେଉଁଠି ଏକ ଘଞ୍ଚ ଅରଣ୍ୟ ଭିତରେ ଗଛ ଉହାଡ଼ରେ ଆଖି ମଳି ମଳି କାନ୍ଦୁଛି, ତୁମକୁ ଟିକେ ଦେଖିବା ପାଇଁ ଆଉ ତୁମର ଟିକେ ପରସ ପାଇବା ପାଇଁ। ସତରେ କେତେ ନିଷ୍ଠୁର ଏ ସମାଜ, ଆଉ ଏ ସମାଜର ରୀତିନୀତି ଆଉ ଏ ବନ୍ଧନ। ଯେଉଁମାନେ ବୁଝିପାରନ୍ତିନି ଦୁଇଟି ହୃଦୟର ବେଦନାକୁ।
ହଁ ସାଥୀ, ଆମ ଦୁଇଜଣଙ୍କ ସମ୍ପର୍କ ଆମ ସାଙ୍ଗସାଥୀ ଆଉ କଲେଜରୁ ଯାଇ ପହଞ୍ଚିଥିଲା ଆମ ଘର ଲୋକଙ୍କ ପାଖରେ। ଆଉ ମୋ ବାପା ହେଉଛନ୍ତି ମିଲିଟାରୀ ବାଲା, ଡ୍ୟୁଟିରେ ଯାହା, ବାସ୍ତବ ଜୀବନରେ ବି ସେଇଆ। ସାଙ୍ଗେ ସାଙ୍ଗେ ମୋର କଲେଜରୁ ଟ୍ରାନ୍ସଫର୍ କରି ସିଧା ମାମୁଙ୍କୁ ଫୋନ୍ କଲେ ଆଉ ଦିଲ୍ଲୀ ପଠାଇଦେଲେ।
ଏମିତି ନିର୍ଦ୍ଦୟ ସେମାନେ ତୁମ ସହିତ ଶେଷ ଥର ପାଇଁ ମୋତେ ଟିକେ ଦେଖା ବି କରାଇଦେଲେନି। ଆଜିକୁ 3 ବର୍ଷ ହେଲା ଝୁରି ହେଉଛି ମୁଁ ତୁମକୁ ଗୋଟେ ଶୁଷ୍କ ନଦୀର ଧାରା ପରି। ତୁମେ କେବେ ଆସିବ ଆଉ ତୁମ ନରମ ଛୁଆଁରେ ମୋତେ ଛୁଇଁଯିବ ଆଉ ମୋର ବହୁଦିନର ପ୍ରତୀକ୍ଷାର ଅନ୍ତ କରିବ। ସତରେ ସାଥୀ, ମୁଁ ପୁରା ବେସାହାରା ହୋଇଯାଇଛି ତୁମ ବିନା ଗୋଟେ ଥୁଣ୍ଟା ଗଛର ଡାଳ ପରି। କେଉଁଦିନ ତୁମେ ପ୍ରେମ ପକ୍ଷୀ ସାଜି ଉଡ଼ି ଆସିବ ଆଉ ମୋ ଡାଳରେ ଥରେ ବସି ପଡ଼ିବ, ବାସ୍।
ଆଉ ମୁଁ ବି ଏଠି ବନ୍ଦିନୀ ଭଳି ଜିଉଁଛି, ଖାଲି ଜିଉଛି ନୁହେଁ, ମରି ମରି ବଞ୍ଚୁଛି କହିଲେ ଚଳିବ। ସବୁବେଳେ ଖାଲି ଆଖିରେ ନାଚି ଯାଉଛି ତୁମ ଜହ୍ନ ଭଳି ମୁହଁ, ତାରା ଭଳି ହସ ଆଉ ଗୀତ ଭଳି କଥା। ମୁଁ ଆଉ ସହିପାରୁନି ସତୀ, କେବେ ମୋତେ ମୁକ୍ତ କରିବ ଏ ଆତଙ୍କବାଦୀଙ୍କ କବଳରୁ? ଏ ଜୀବନ ଯୌବନ ମୋର ସବୁକିଛି ମୁଁ ତୁମକୁ ଅର୍ପଣ କରିସାରିଛି, କାହିଁ କେବେଠାରୁ।
ହଁ ଅର୍ପିତା, ତୁମକୁ ମୁଁ ଛାଡ଼ି ଗୋଟେ ଜୀଅନ୍ତା ସବୁବେଳେ ବଞ୍ଚିଛି। କେବେ ତୁମେ ଆସିବ ଆଉ ତୁମ ପ୍ରେମର ମୃତ୍ୟୁଜୟ ମନ୍ତ୍ରରେ ଶରୀର ପୁଲକିତ ହେବ, ପୁଣି ହସିବ, ପୁଣି ଗପିବ ଆଉ ଚାହିଁ ରହିଥିବ ତୁମ ମୁହଁକୁ ଏ ଜୀବନଟା ଥିବା ଯାଏ ଶେଷ ପର୍ଯ୍ୟନ୍ତ। ସତରେ ମୁଁ ତୁମ ବାଟକୁ ଚାହିଁଥିଲି, ଚାହୁଁଛି ଆଉ ଚାହିଁ ରହିଥିବି ମଧ୍ୟ। ଲଭ୍ ୟୁ ଅର୍ପିତା, ଲଭ୍ ୟୁ ଭରି ଭର।
ଲଭ୍ ୟୁ, ଆଇ ଲଭ୍ ୟୁ, ଆଇ ଲଭ୍ ୟୁ।